ଜଗନ୍ନାଥଙ୍କ ମଥାରେ ଶୋଭା ପାଉଥାଏ ତୁଳସୀର ପତ୍ର ଆଉ ଚନ୍ଦନର ବିନ୍ଦୁ।
ଶ୍ରୀଜୀଉଙ୍କ ଦେହ ଲାଗି ହୋଇ ଅପୂର୍ବ ବର୍ଣ୍ଣବିଭାରେ ଉଦ୍ଭାସିତ ହେଉଥାନ୍ତି ତୁଳସୀ ଆଉ ଚନ୍ଦନ।
ଯେଉଁ ପୁଣ୍ୟ ବଳ ନେଇ ତୁଳସୀ ଆଉ ଚନ୍ଦନ ଏପରି ମହାନ ଭାଗ୍ୟର ଅଧିକାରୀ, ଆମେ କ'ଣ ସେହି ପୁଣ୍ୟ କରିପାରିବାନି?
ଯାହାର ପାଦ